आकाशवाणी संवाद पढ़ुछंती महेश्वर साहू। मुख्य संवाद, गुजरातर हंसलपुर ठारे हाइब्रिड बैटेरी इलेक्ट्रोडर स्थानीय उत्पादक उद्घाटन कले प्रधानमंत्री। ଭାରତର ନିଜସ୍ୱ ସୁଦର୍ଶନ ଚକ୍ର ଉଭୟ ସାମରିକ ଓ ବେସାମରିକ କ୍ଷେତ୍ରରେ ସୁରକ୍ଷା ଦେବ, କହିଲେ ପ୍ରତିରକ୍ଷା ମୁଖ୍ୟ। ସର୍ଦ୍ଦାର ପଟେଲ ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 3ଟି କମିଟି ଗଠିତ। ଏବଂ ପୁରୁଷ ଏସିଆ କପ୍ ହକି ପ୍ରତିଯୋଗିତା ଦେଖିବା ପାଇଁ କୌଣସି ଟିକେଟ୍ ପଡ଼ିବ ନାହିଁ ବୋଲି ଘୋଷଣା କଲା ହକି ଇଣ୍ଡିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ଅହମ୍ମଦାବାଦ ନିକଟବର୍ତ୍ତୀ ହଂସଲପୁରଠାରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ର ସ୍ଥାନୀୟ ଉତ୍ପାଦକ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦି ଇଲେକ୍ଟ୍ରିକ୍ ବ୍ୟାଟେରୀ ଚାଳିତ ଯାନ ଇ ଭିଟେରାର ଶୁଭାରମ୍ଭ କରିଛନ୍ତି। ଏହି ଯାନ 100ଟି ଦେଶକୁ ରପ୍ତାନୀର ଶୁଭାରମ୍ଭ କରିବା ସହ ଶ୍ରୀ ମୋଦି ହଂସଲପୁରଠାରେ ଥିବା ସୁଜିକି ମୋଟର ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାରତରେ ନିର୍ମିତ ସୁଜିକିର ପ୍ରଥମ ବିଶ୍ୱସ୍ତରୀୟ ରଣନୀତିକ ବ୍ୟାଟେରୀଯୁକ୍ତ ବୈଦ୍ୟୁତିକ ଯାନର ଶୁଭାରମ୍ଭ କରିଛନ୍ତି। ୟୁରୋପ ଏବଂ ଜାପାନ ଭଳି ପ୍ରମୁଖ ବଜାର ସମେତ 100ରୁ ଅଧିକ ଦେଶକୁ ଏହି ଯାନ ରପ୍ତାନୀ କରାଯିବ। ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରତା ପଦକ୍ଷେପ ସ୍ୱରୂପ TDS ଲିଥିୟମ୍ ଆୟନ ବ୍ୟାଟେରୀ ପ୍ଲାଣ୍ଟରେ ପ୍ରଧାନମନ୍ତ୍ରୀ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ର ସ୍ଥାନୀୟ ଉତ୍ପାଦନର ଉଦ୍ଘାଟନ କରିଛନ୍ତି। ଏହି ପଦକ୍ଷେପ ଘରୋଇ ଉତ୍ପାଦକୁ ତ୍ୱରାନ୍ୱିତ କରିବା ସହିତ ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଦେଶରେ ସବୁଜ ଶକ୍ତି ଉତ୍ପାଦନକୁ ଏହା ସୁଦୃଢ଼ କରିବ।
ମେକ୍ ଇନ୍ ଇଣ୍ଡିଆ ଇସ୍ ଯାତ୍ରା ମେ ଏକ ନୟା ଅଧ୍ୟାୟ ଜୁଡ଼ ରହା ହେ। ଆଜ ସେ भारत में बने इलेक्ट्रिक व्हीकल्स 100 देशों को एक्सपोर्ट किए जाएंगे। साथ ही आज हाइब्रिड बैटरी इलेक्ट्रोड मैन्युफैक्चरिंग भी स्टार्ट हो रही है। आज का ये दिन भारत और जापान की फ्रेंडशिप को भी नया आयाम दे रहा है।
ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତର ଆତ୍ମନିର୍ଭରଶୀଳତା ଲକ୍ଷ୍ୟ ହାସଲ ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଭାରତର ବ୍ୟାଟେରୀ ଇକୋସିଷ୍ଟମକୁ ଆହୁରି ବିକଶିତ କରିବା ଲାଗି ଏହି ପଦକ୍ଷେପ ସହାୟକ ହେବ ବୋଲି ଶ୍ରୀ ମୋଦି କହିଛନ୍ତି।
ଭାରତ କେ ପାସ୍ ଡେମୋକ୍ରେସି କି ଶକ୍ତି ହେ ଔର ଭାରତ କେ ପାସ୍ ଡେମୋଗ୍ରାଫି କା ଆଡଭାଣ୍ଟେଜ ହେ ହମାରେ ପାସ୍ ଇସଲିଏ କି ହମାରେ ହର ପାର୍ଟନର କେ ଲିଏ ୱିନ୍ ୱିନ୍ ସିଚୁଏସନ ବନାତା ହେ। मारुति सुजुकी जैसी कंपनियां मेक इन इंडिया की ब्रांड एम्बेसडर बन चुकी है।
ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ କହିଛନ୍ତି, ଭାରତର ନିଜସ୍ୱ ସୁଦର୍ଶନ ଚକ୍ର ଉଭୟ ବେସାମରିକ ଏବଂ ରାଷ୍ଟ୍ରୀୟ ମହତ୍ତ୍ୱ ରଖୁଥିବା ସ୍ଥାନଗୁଡ଼ିକୁ ସୁରକ୍ଷା ଦେବ। ଦୁଇଦିନିଆ ଯୁଦ୍ଧ ଆଲୋଚନା ରଣସମ୍ବାଦ 2025କୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଆଜି ମଧ୍ୟପ୍ରଦେଶର ଆର୍ମି ୱାର୍ କଲେଜରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜେନେରାଲ ଚୌହାନ କହିଛନ୍ତି, ଶତ୍ରୁପକ୍ଷର ସଠିକ୍ ମୁକାବିଲା ଲାଗି ରଣକୌଶଳ ପ୍ରୟୋଗ କରାଯାଇ ଏଭଳି ଅସ୍ତ୍ରଶସ୍ତ ନିର୍ମାଣ କରାଯାଉଛି ଯାହା ଭାରତକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବ। ଅପରେସନ ସିନ୍ଦୁରରୁ ଯେଉଁ ଶିକ୍ଷା ମିଳିଛି ସେସବୁକୁ ଦୂର କରିବା ଲାଗି ବିଭିନ୍ନ ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି ବୋଲି ଜେନେରାଲ ଚୌହାନ କହିଛନ୍ତି। ସେ କହିଛନ୍ତି, ଭାରତ ଏକ ଶାନ୍ତିପ୍ରିୟ ଦେଶ, କିନ୍ତୁ ବିପଦ ସମୟରେ ଶତ୍ରୁପକ୍ଷର ମୁକାବିଲା ଦିଗରେ ସବୁବେଳେ ପ୍ରସ୍ତୁତ। ଆଗାମୀ ଦିନରେ ଯୁଦ୍ଧକ୍ଷେତ୍ରରେ ତ୍ୱରିତ ଢଙ୍ଗରେ କାର୍ଯ୍ୟ କରୁଥିବା ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ରହିଥିବା ସେ କହିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତାର ଗୁରୁତ୍ୱ ପ୍ରତିପାଦନ କରିବାକୁ ଯାଇ ଜେନେରାଲ ଚୌହାନ କହିଛନ୍ତି, କୃତ୍ରିମ ବୁଦ୍ଧିମତା ସହ ସାଇବର ଏବଂ କ୍ୱାଣ୍ଟମ୍ ଜ୍ଞାନକୌଶଳର ସମନ୍ୱୟ କରାଯାଇ ନୂଆ ପ୍ରତିରକ୍ଷା ବ୍ୟବସ୍ଥା ଗଠନ କରାଯାଉଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜନ୍ମବାର୍ଷିକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ପାଳନକୁ ଦୃଷ୍ଟିରେ ରଖି ସରକାର 3ଟି ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି 3ଟିଯାକ କମିଟି ଗଠନ କରାଯାଇଛି। ଦେଶରେ ଏହିସବୁ ସ୍କୃତି ସମାରୋହ ପାଳନ ନେଇ ଯୋଜନା, କାର୍ଯ୍ୟକ୍ରମ ପରିଚାଳନା, ତଦାରଖ ତଥା ମାର୍ଗଦର୍ଶନର ଦାୟିତ୍ୱ କମିଟି ନିର୍ବାହ କରିବ। 1875 ଅକ୍ଟୋବର 31 ତାରିଖରେ ଗୁଜରାଟର ନାଦିଆଦଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜନ୍ମଗ୍ରହଣ କରିଥିଲେ। ଦେଶର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ସର୍ଦ୍ଦାର ପଟେଲ ସ୍ୱଳ୍ପ ସମୟ ମଧ୍ୟରେ 565 ଗଡ଼ଜାତ ରାଜ୍ୟକୁ ଭାରତ ସଂଘରେ ସାମିଲ କରି ଅଭୂତପୂର୍ବ ସଫଳତା ହାସଲ କରିଥିଲେ। ଆଦିବାସୀଙ୍କ ପ୍ରତୀକ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ଉଲଗୁଲାନ ପଦକ୍ଷେପ ବ୍ରିଟିଶ ଶାସନ ବିରୁଦ୍ଧରେ ଆଦିବାସୀ ଆନ୍ଦୋଳନକୁ ତୀବ୍ର କରିଥିଲା। ପ୍ରଧାନମନ୍ତ୍ରୀ ଭାବେ ତିନିଥର ଦାୟିତ୍ୱ ନିର୍ବାହ କରିଥିବା ଅଟଳ ବିହାରୀ ବାଜପେୟୀ ଜଣେ ବିଶିଷ୍ଟ କବି, ଲେଖକ ଏବଂ ରାଜନେତା ଭାବେ ସର୍ବଜନବିଦିତ ଥିଲେ। ତାଙ୍କ ଜନ୍ମବାର୍ଷିକୀ December 25 ତାରିଖକୁ ସମଗ୍ର ଦେଶରେ ସୁଶାସନ ଦିବସ ଭାବରେ ପାଳନ କରାଯାଇଥାଏ। 2015 ଶ୍ରୀ ବାଜପେୟୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା। ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ଏକ କୋଠା ଭୁଶୁଡ଼ି 3 ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ ନୋଟିସ୍ ଜାରି କରିଛନ୍ତି। ଦିଲ୍ଲୀର ମୁଖ୍ୟ ଶାସନ ସଚିବ, ପୌର ନିଗମ ସଚିବ ଏବଂ କେନ୍ଦ୍ରୀୟ ଦିଲ୍ଲୀ ପୁଲିସ୍ ଉପକମିଶନରଙ୍କୁ ନୋଟିସ୍ ଜାରି କରାଯାଇଛି। ମାନବାଧିକାର କମିଶନ ଗଣମାଧ୍ୟମରୁ ଏ ସମ୍ପର୍କିତ ସୂଚନା ପାଇବା ପରେ ନିଜ ଆଡ଼ୁ ସମ୍ପୃକ୍ତ ଅଧିକାରୀମାନଙ୍କୁ 2 ମଧ୍ୟରେ ସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଭିଏତନାମର ଦକ୍ଷିଣ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ସାମୁଦ୍ରିକ ଝଡ଼ କାଜିକି ପ୍ରଭାବରେ 3 ମୃତ୍ୟୁ ହୋଇଛି। ଏଥିରେ 10 ଆହତ ହୋଇଥିବା ସୂଚନା ମିଳିଛି। ଏହି ଝଡ଼ ଯୋଗୁଁ ପ୍ରବଳ ବର୍ଷା ଏବଂ ପବନ ବହିବା ସହ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଭିଏତନାମର କୃଷି ଏବଂ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କାଜିକି ପ୍ରଭାବରେ 6,800 ଅଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରାୟ 31,000 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ଏହି ସାମୁଦ୍ରିକ ଝଡ଼ରେ 18,000 ଅଧିକ ଗଛ ଉପୁଡ଼ି ପଡ଼ିଛି। ଅନ୍ୟପକ୍ଷରେ ଶକ୍ତି ଭିତ୍ତିଭୂମି ମଧ୍ୟ କ୍ଷତିର ସମ୍ମୁଖୀନ ହୋଇଛି। ପ୍ରାୟ 331 ଇଲେକ୍ଟ୍ରିକ୍ ଖୁଣ୍ଟି ଉପୁଡ଼ି ପଡ଼ିବା ସହ 13,00,000 ଅଧିକ ଲୋକ ଶକ୍ତି ସଙ୍କଟର ସାମ୍ନା କରୁଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ପୁନଃ ସଂରଚନା କାର୍ଯ୍ୟ ଜାରି ରହିଛି। ପାକିସ୍ତାନର ଖାଇବର ପଖତୁନ୍ଖ୍ୱା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହୋଇଛି, ଫଳରେ ସେଠାକାର ଚାଷଜମି ସମେତ ବାସଗୃହ ଓ ଅନେକ ଭିତ୍ତିଭୂମି ନଷ୍ଟ ହୋଇଥିବା ଖବର ମିଳିଛି। ଚଳିତ ମାସ 15 ପରଠାରୁ ପ୍ରାକୃତିକ ବିପର୍ଯ୍ୟୟରେ 400 ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି। ବନ୍ୟାଜନିତ ବିଭୀଷିକା ପରେ ସେହି ଅଞ୍ଚଳରେ ଜଳବାହିତ ରୋଗ ଓ ଚର୍ମରୋଗ ବୃଦ୍ଧି ପାଇଛି। ସୂଚନା ମୁତାବକ ହଇଜା, ଗ୍ୟାଷ୍ଟ୍ରିକ୍, ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ରୋଗ ବୃଦ୍ଧି ପାଇବାରେ ଲାଗିଛି। ପାକିସ୍ତାନ ସରକାର ଏବଂ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ପକ୍ଷରୁ ସେଠାରେ ସ୍ଥାପନ କରାଯାଇଥିବା ମେଡିକାଲ କ୍ୟାମ୍ପରେ ଅନେକ ଲୋକ ଚିକିତ୍ସିତ ହେଉଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଧାରା 17 ଅନୁଯାୟୀ ବେଆଇନ ଅର୍ଥ କାରବାର ଅଭିଯୋଗରେ ଦିଲ୍ଲୀ ଏନ୍ସିଆର୍ ଅଞ୍ଚଳର 13 ସ୍ଥାନରେ ଚଢ଼ଉ କରିଛି। ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଆପ୍ ନେତା ସୌରଭ ଭରଦ୍ୱାଜଙ୍କ ବାସଭବନ ଉପରେ ଚଢ଼ଉ କରାଯାଇଥିବା ସୂଚନା ମିଳିଛି। ଦିଲ୍ଲୀରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟରେ ହୋଇଥିବା ଆର୍ଥିକ ଅନିୟମିତତା ଅଭିଯୋଗ ନେଇ ଏହି ଚଢ଼ଉ କରାଯାଉଥିବା କୁହାଯାଉଛି। ପୁରୁଷ ଏସିଆ କପ୍ ହକି ପ୍ରତିଯୋଗିତା 2025 ନିମନ୍ତେ ସମସ୍ତ ମ୍ୟାଚ୍ ଦେଖିବା ଲାଗି କୌଣସି ଟିକେଟ୍ କ୍ରୟ କରିବାକୁ ପଡ଼ିବ ନାହିଁ ବୋଲି ହକି ଇଣ୍ଡିଆ ଘୋଷଣା କରିଛି। ଚଳିତ ମାସ 29 September 7 ପର୍ଯ୍ୟନ୍ତ ବିହାରର ନବନିର୍ମିତ ରାଜଗୀର ହକି ଷ୍ଟାଡିୟମ୍ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାରତ, ଜାପାନ, ଚାଇନା, କାଜାକସ୍ତାନ, ମାଲେସିଆ, କୋରିଆ, ବାଂଲାଦେଶ ଏବଂ ଚାଇନିଜ୍ ତାଇପେଇ ଅଂଶଗ୍ରହଣ କରୁଛନ୍ତି। ଏହି ପ୍ରତିଯୋଗିତାରେ ଯେଉଁ ଦଳ ବିଜୟୀ ହେବେ ସେମାନେ 2026 ହେବାକୁ ଥିବା FIH ହକି ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ। ପୁଲ୍ ଏରେ ଭାରତ, ଜାପାନ, ଚାଇନା ଏବଂ କାଜାକସ୍ତାନ ରହିଛନ୍ତି। ଆସନ୍ତା 29 ଭାରତ ଚାଇନା ବିରୁଦ୍ଧରେ ଖେଳିବାକୁ ଥିବାବେଳେ August 31 ଜାପାନ ଏବଂ September 1 କାଜାକସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବ। ଭାରତୀୟ ହକି ପାଇଁ ପ୍ରତିଯୋଗିତା ଏକ ଐତିହାସିକ ମୁହୂର୍ତ୍ତ ବୋଲି ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲୀପ ତିର୍କି କହିଛନ୍ତି। ୟୁଏସ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ କାର୍ଲୋସ୍ ଆଲାକ୍ରାଜ ଆମେରିକାର ରିଏଲି ଓପେଲାକାଙ୍କୁ ସିଧାସଳଖ 6-4, 7-5 ଓ 6-4 ସେଟ୍ରେ ପରାସ୍ତ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଲାକ୍ରାଜ ଇଟାଲୀର ମାଟିଆ ବେଲୁସିଙ୍କ ବିପକ୍ଷରେ ମୁକାବିଲା କରିବେ। ଇତିମଧ୍ୟରେ 2022 ଫାଇନାଲ୍କୁ ଉନ୍ନୀତ ହୋଇଥିବା ନରୱେର କାସ୍ପର ରୁଟ୍ ଅଷ୍ଟ୍ରିଆର ସେବାସ୍ତିଆନ ଅଫନର୍ଙ୍କୁ 6-1, 6-2 ଓ 7-6 ପରାସ୍ତ କରିଛନ୍ତି। ସେ ବେଲଜିୟମର ରାଫେଲ କଲିଙ୍ଗନନ୍ଙ୍କ ବିପକ୍ଷରେ ମୁକାବିଲା କରିବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗୁଜରାଟର ହଂସଲପୁରଠାରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ର ସ୍ଥାନୀୟ ଉତ୍ପାଦକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଭାରତର ନିଜସ୍ୱ ସୁଦର୍ଶନ ଚକ୍ର ଉଭୟ ସାମରିକ ଓ ବେସାମରିକ କ୍ଷେତ୍ରରେ ସୁରକ୍ଷା ଦେବ କହିଲେ ପ୍ରତିରକ୍ଷା ମୁଖ୍ୟ। ସର୍ଦ୍ଦାର ପଟେଲ, ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 3 କମିଟି ଗଠିତ। ଏବଂ ପୁରୁଷ ଏସିଆ କପ୍ ହକି ପ୍ରତିଯୋଗିତା ଦେଖିବା ପାଇଁ କୌଣସି ଟିକେଟ୍ ପଡ଼ିବ ନାହିଁ ବୋଲି ଘୋଷଣା କଲା ହକି ଇଣ୍ଡିଆ। ସମ୍ବାଦ ଶେଷ ହେଲା।